नारायण नारायण नारायण
के मुनिश्रेष्ठ नारद प्रणाम देवर्षी आसंतु आपण हटाते असमय रे
बहु दिन हला तते देखि नथिली त कुशल जिज्ञासा करबा को चली आसी बाबू कंस तोर सब मंगल त
भोजवंशर प्रबल पराक्रमी राजा उग्रसेनक ज्येष्ठ संतान कंसर केऊ विषय अभाव छि जे से चिंतित हेबो
किंतु ए सुख बेसी दिन रहिबो त
काहे कि न रहिबो देवर्षी पितांक अंते मु ए राजसिंहासन अधिकार करबी सेतेबेले त मोर सुख द्विगुणित हेबो
के जानी जीवन रो बा भरोसा कोन ए क्षण रे अछि त आरक्षण रे नाही
देवर्षी ए आपण कोन कहचंते
कलिहा नारद मुहि मिथ्या केबे कहे नाही द्रुमिळ और सुतुहि हेलु जनम
ना ना देवर्षी राजा उग्रसेन पुणी राणी इंदुमतींकर ज्येष्ठ संतान मु दानवराज द्रुमिळ मोर पिता नुहंती
उत्क्षिप्त हुआ नहीं कंस तोर जन्म भेद मु जाने
कौन कहिले देवर्षी मोर जन्म भेद आपण जानती
कलिहा नारद मुहि मिथ्या केबे कहे नाही द्रुमिळ और सुतुहि हेलु जनम माया रे दानव राण साजि राजा उग्रसेन इंदुमती कुरमण कला राजन अटु तुहि सतीर सुत तथापि बहुति देहे दानव रक्त
ए मु कौन सुनुसी देवर्षी तेबे कौन देवे कौन भोजवंशर महाराणी कलंकिनी
आहा से तो बहु अतीतर घटना एबे तु उग्रसेनर ज्येष्ठ पुत्र भावे प्रबल पराक्रम मंडित राजकीय मर्यादार अधिकारी किंतु
किंतु कौन देवर्षी
तु अल्पायु
देवर्षी
सुण तो मरण भेद मने आण नाही खेद मो कथा श्रवणे हृद हेब कंपित हेब जे अष्टम सुत देवकी गर्भुजात ता हस्ते हेबु निहत एक कथा सत बेल थाऊ कर उपाय विनाशी बैरी बाबू हुओ निर्भय
कौन करंतु देवर्षी मु आउ सच्च करि पारिबि कि मोरी सहोदरा भगिनीर पुत्र हस्तरे मोर निधन ना 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 देवर्षी मते जे कोनसी प्रकारे मो शत्रुर विनाश करबाकु पड़िबो किंतु
चिंता करना वत्स काय मनोवाक्यरे अष्टमल्लंकु ध्यान कले सेमाने तते साहाज्य करिवे
आपण कोन भावुसंती देवर्षी मते साहाज्य करबाकु अन्यर साहाज्य मु भिक्षा करिवे असंभव एई देखंतु देखंतु देवर्षी मोर ए दक्षिण हस्त शिथिल होई जाइनि एई हाथरे मोर झलसी उठिबो सुतीक्ष्ण तरबारी आउ सेई तरबारी साहाज्यरे देवकीर आठटी संतानकु निज हाथरे मु हत्या करिबि हत्या तापरे जाई मो अंतरर क्रोध शांत हबो देवकीर संतान मानू निश्चिन्न न करबा जाए मु निश्चिंत होई रही पारिबिनी आउ आउ तापरे मु हेबि काल जई त्रिपुर ध्वंसकारी बिरादी बीरवर राजा कंस
मते ताहले विदाय दे कंस नारायण नारायण
ओं ह्लीं क्लीं ब्रीं स्वाहा गंधर्व नरयक्ष ओं ब्रीं क्लीं स्वाहा गंधर्व नरयक्ष ओं क्रें श्रें बें स्वाहा गंधर्व नरयक्ष। आस आस मोर प्रिय सखा अष्टमल्ल संढा सकटा चाणुर बर्षा बका केसी मुष्टिक धेनुका कंस आज तुम मानक स्वागत करुची। आस आस
तुम सहित साक्षात करिवार अवकाश एवं उपस्थित आदेश कर वीर कौन आम मानक करिवा को हेबो।
तुम मानक आगमन रे मु अत्यंत प्रीत अष्टमल्ल एबे मोर आदेश समग्र मथुरा कटक रे हत्यार विभीषिका रचना कर भय आतंक रे राज्यवासी प्रमाद गणंतु स्वर्ग मर्त्य पाताल तुम मानक अत्याचार रे प्रकंपित हे उठो जा अविलंबे राजा कंसर आदेश पालन कर।
मथुरा गड़र भाट हो मथुरा गड़र भाट मथुरा गड़र भाट हो मथुरा गड़र भाट कंस राजा वीर पेशी चिडगर कंस राजा वीर पेशी चिडगर राइजे लागिब नाट हो राइजे लागिब नाट मथुरा गड़र भाट हो मथुरा गड़र भाट राजा उग्रसेन धार्मिक राजन कंस तार ज्येष्ठ सुत शुणि ऋषि गिर क्रोधे जर जर होइचि आजि उचाट होइचि आजि उचाट मथुरा गड़र भाट हो मथुरा गड़र भाट
ओ भाट पुओ ओ डगर अरे सुण सुण
तमे किए हो मो अनुकूल रे बाधा दउछ
मल्ला एत्ते किछि नि पारु न आउ की राजार डगर होइछ म मु परा खो देई मथुरा कटकर प्रजा।
हरे बाबू एठी ए जो प्रबल प्रतापी वीरवर कंस आउ ता बाप राजा उग्रसेन अछंती ए माटी रे अन्य राजर लोके ठुकी पारिबे ना।
मु तो ठीक सेई कथा तुमटु जानिबा को चाहुची हे भाट भाई ए राज जाकर लोके एबे जेमिति अष्टमल वीरंकर उत्पात रे हिनोस्ता हेलेनी ना मन होउची आउ दिन केटारे मथुरा कटक स्मशान पाल्टी जीव।
हाँ जानिन कि भाई अष्टमल उत्पात रे एबे राइजवासी को भाग्य खाली शनि दशा रे घांटी होउची।
राजा उग्रसेन कोन तुनी हे बसी चंदी
सी आउ कोन करिवे कंस वीर तो तांकु खाली आंगुटी अगरे नचौची। छाड़ छाड़ से सब राजा घर बड़ गहन कथा एठी तो आंडुटारे डीबी डीबी बजेले मो पैतृक प्राण टिकक बाय बाय छाड़ी पळैबो। ओहो उठो हे बाट छाड़ मु जाए मोर तने राइज जाकर काम।
मथुरा गड़र भाट हो मथुरा गड़र भाट मथुरा गड़र भाट हो मथुरा गड़र भाट कंस राजा वीर पेशी चिडगर कंस राजा वीर पेशी चिडगर राइजे लागिब नाट हो राइजे लागिब नाट
आमको एथर विदाय दियो सखा कंस।
ना ना तुम मानक उत्पात रे त्रिपुरवासी आतंकित दिग्विजय यात्रार उपयुक्त समय एवं उपस्थित तुमे माने चारिगले मोर यात्रा संभव हेबो नाही एणु मु चाहे
तुमे दिग्विजय यात्रा करिवो।
हसिल जे
मुकुट विहीन वीर मुहरे एक कथा शोभा पाएनी सखा कंस। आगो राजा हे सारो तापर राज्य जयर आशा पोषण करिवो ना कौन भाई माने
ठीक कथा
ठीक कथा
ठीक अछि मु प्रथमे राज सिंहासन रे अभिषिक्त हेबे ता परे हेब मोर दिग्विजय यात्रार शुभारंभ। तुम मानंक परामर्श पई अशेष धन्यवाद।
ଆମେ ତେବେ ଆସୁଛୁ ବୀର କଂସ।
ମହାରାଜଙ୍କର ଜୟ ହେଉ।
ଆସ ଆସ ମହାମନ୍ତ୍ରୀ, ମୁଁ ତୁମକୁ ହିଁ ଅପେକ୍ଷା କରୁଥିଲି। ଶୁଣିଲି କଂସର ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏକଥା କ'ଣ ସତ୍ୟ?
ସତ୍ୟ ମହାରାଜ, ରାଜକୁମାରଙ୍କ ଅତ୍ୟାଚାରରେ ମଥୁରା କଟକ ଆତଙ୍କିତ ହୋଇପଡ଼ିଛି, ପ୍ରଜାକୁଳ ଶଙ୍କିତ ହୋଇପଡ଼ିଛନ୍ତି।
ତାହେଲେ ମୋର ସଂକଳ୍ପ ଯେ ସିଦ୍ଧ ହେବ ନାହିଁ ମହାମନ୍ତ୍ରୀ। ମୁଁ ଭାବିଥିଲି କଂସ ହସ୍ତରେ ରାଜ୍ୟଭାର ଅର୍ପଣ କରିବି, ସେ ମୋର ଜ୍ୟେଷ୍ଠ ପୁତ୍ର, ମୋର ଅତି ପ୍ରିୟ। ସେ
ଭିତରକୁ ଆସିପାରେ କି?
କିଏ? ଓ ପୁତ୍ର କଂସ, ଆ ଆ ବାପ। ମହାମନ୍ତ୍ରୀ,
ମହାରାଜ
ତୁମେ ଏବେ ଆସିପାର।
ଯଥାଜ୍ଞା ମଣିମା।
କହ ପୁତ୍ର, ହଠାତ୍ ତୋ ପିତାକୁ ସ୍ମରଣ କଲୁ ଯେ?
ଏକ ଦୃଢ ସଂକଳ୍ପ ନେଇ ମୁଁ ଆପଣଙ୍କ ନିକଟକୁ ଆସିଛି ପିତା।
କହ ପୁତ୍ର, କଣ ତୋର ସଂକଳ୍ପ?
ମୋତେ ଆପଣ ମଥୁରାର ରାଜସିଂହାସନ ଅର୍ପଣ କରନ୍ତୁ, ଏଣିକି ମୁଁ ହେବି ମଥୁରାର ରାଜାଧିରାଜ।
ତୁ ଯେ ମୋର ମନ କଥା ହିଁ ପ୍ରକାଶ କରିଛୁ ପୁଅ।
ଆପଣଙ୍କ ମନ କଥା?
ବାର୍ଦ୍ଧକ୍ୟ ହେତୁ ମୁଁ ଆଉ ଏ ରାଜ୍ୟଭାର ସମ୍ଭାଳି ପାରିବି ନାହିଁ, ଏଣୁ ମୁଁ ଅତିଶୀଘ୍ର ମଥୁରାର ରାଜସିଂହାସନରେ ତତେ ଅଭିଷିକ୍ତ କରିବାକୁ ବାଞ୍ଛା କରିଛି।
ତେବେ ଆଉ ବିଳମ୍ବ ନ କରି ଅତିଶୀଘ୍ର ମୋତେ ରାଜଦଣ୍ଡ ଅର୍ପଣ କରନ୍ତୁ ପିତା।
କିନ୍ତୁ ପୁତ୍ର, ରାଜ୍ୟର ଶାସନ ଭାର ଗ୍ରହଣ କରିବା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ, ଏଣୁ ରାଜା ହେବା ପୂର୍ବରୁ ମୁଁ ତତେ କିଛି ପରାମର୍ଶ ଦେବାକୁ ଚାହେଁ।
କି ପରାମର୍ଶ?
ରାଜପଣ ପାଇଁକି ଯଦି କରିଛୁ ଆସ, ନିଜ ଚିନ୍ତା ତେଜି ପ୍ରଜା ସୁଖ ହେଜି, ପ୍ରଜାନୁରଞ୍ଜନେ ବୋଳା ମାନସ, ପ୍ରଜାନୁରଞ୍ଜନେ ବୋଳା ମାନସ। ରାଜଦଣ୍ଡ ରାଜକରମ, ଧୀର ଚିତ୍ତ ରାଜା ଧରମ, ରାଜଦଣ୍ଡ ରାଜକରମ, ଧୀର ଚିତ୍ତ ରାଜା ଧରମ। ପ୍ରଜାର ବିପତ୍ତି ଲାଗି ପ୍ରାଣପାତି, ପ୍ରଜାର ବିପତ୍ତି ଲାଗି ପ୍ରାଣପାତି, ପାଳିବୁ ତୋ ରାଜ୍ୟ ଧରି ସାହସ, ପାଳିବୁ ତୋ ରାଜ୍ୟ ଧରି ସାହସ। ସତ୍ୟ ନ୍ୟାୟ ନିଷ୍ଠା ଚରି, ନିଜ ସ୍ୱାର୍ଥ ଦେବୁ ପାସରି, ସତ୍ୟ ନ୍ୟାୟ ନିଷ୍ଠା ଚରି, ନିଜ ସ୍ୱାର୍ଥ ଦେବୁ ପାସରି। ଧର୍ମ ପଥେ ଚଳି ସୁଖେ ପ୍ରଜା ପାଳି, ଧର୍ମ ପଥେ ଚଳି ସୁଖେ ପ୍ରଜା ପାଳି, ପଢ଼ାଇବୁ ରାଜ କୁଳର ଯଶ, ପଢ଼ାଇବୁ ରାଜ କୁଳର ଯଶ।
ମୁଁ ଆପଣଙ୍କ ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ନୁହେଁ
କଂସ।
ମୁଁ କେବଳ ଏତିକି ଚାହେଁ, ଆଜିଠାରୁ ମୁଁ ହେବି ମଥୁରା କଟକର ରାଜା।
କଣ କହିଲୁ? ମୋର ପରାମର୍ଶ ତୁ ଗ୍ରହଣ କରିବୁ ନାହିଁ? ତେବେ ଶୁଣ କୁଳାଙ୍ଗାର, ମଥୁରା ସିଂହାସନ ଉପରେ ତୋର କୌଣସି ଅଧିକାର ନାହିଁ।
ଅଧିକାର ନାହିଁ? ବୋଲେ ଯାଆନ୍ତୁନି ପିତା, ଭୋଜ ରାଜବଂଶର ଜ୍ୟେଷ୍ଠ ଦାୟତ ମୁଁ, ମଥୁରା ସିଂହାସନ ମୋର ଜନ୍ମଗତ ଅଧିକାର।
ଅସମ୍ଭବ, ରାଜା ଉଗ୍ରସେନ ଏବେ ମଧ୍ୟ ଜୀବିତ,
ଫଳରେ ନହେଲେ ମୁଁ ଜୋର କରି ମୋର ପ୍ରାପ୍ୟ ଆଦାୟ କରି ନେଇ ପାରିବି।
କଣ କହିଲୁ? ଏତେ ଦମ୍ଭ ତୋର?
ମୁଁ ବୀର ଚୂଡ଼ାମଣି କଂସ, ଏଇ ଉନ୍ନତ ଖଡ୍ଗ ହିଁ ମୋ ବୀରତ୍ୱର ପରିଚୟ। ମୁଁ ଆପଣଙ୍କୁ ଶେଷ ଥର ପାଇଁ ପଚାରୁଛି ପିତା, ମଥୁରା ସିଂହାସନରେ ମୋତେ ଅଭିଷିକ୍ତ କରିବେ ନା ନାହିଁ?
ଆଉ ମୁଁ ଯଦି ବାରଣ କରେ?
ତେବେ ବଳପୂର୍ବକ ମୁଁ ଏ ରାଜ ସିଂହାସନ ଅଧିକାର କରିବି।
ବୁଝିଲି, ତୁ ତେବେ ଠିକ ଅଛି, ତୁ ତ ମୋର ଜ୍ୟେଷ୍ଠ ପୁତ୍ର, ନ୍ୟାୟ ତ ଏଇ ରାଜସିଂହାସନର ଉତ୍ତରାଧିକାରୀ। ନେ କଂସ, ଏଇ ନେ ମୋର ଏଇ ରାଜମୁକୁଟ, ମୁଁ ତତେ ପିନ୍ଧାଇ ଦେଉଛି। ଆଜିଠାରୁ ତୁ ହେଲୁ ମଥୁରା କଟକର ରାଜା, ବୀରାଧିବୀରବର କଂସ।
ଜୟ ବିରାଧି ବୀରବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସଙ୍କର।
ଜୟ
ନାରାୟଣ ନାରାୟଣ ନାରାୟଣ।
ଆସନ୍ତୁ ଆସନ୍ତୁ ଦେବର୍ଷି, ମଥୁରାଧିପତି କଂସ ଆପଣଙ୍କୁ ସ୍ୱାଗତ କରୁଛି।
ଏ ତ ଅତି ଆନନ୍ଦର କଥା ବତ୍ସ, ତୁ ମଥୁରାର ରାଜସିଂହାସନ ଅଳଙ୍କୃତ କରିଛୁ, ରାଜ୍ୟରେ ଆଡମ୍ବର ମହୋତ୍ସବର ଆୟୋଜନ।
ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ମଥୁରାର ମହାରାଜ ହେଇଛି ଦେବର୍ଷି, ତ୍ରିପୁର ବିଜୟ କଂସାସୁର ଆଜି ହେଇଛି ଅଜୟ ଅମର।
ସୁଖର କଥା, ତେବେ ଆନନ୍ଦ ଉତ୍ସବ ଭିତରେ ବୁଡ଼ି ରହି ତୁ ହୁଏତ ତୋ ସହଦରା ଭଗିନୀର ଅଷ୍ଟମ ଗର୍ଭ ସନ୍ତାନ କଥା ଭୁଲି ଯାଉଛୁ କଂସ।
ଆରେ ସତେ ତ, ଆପଣ ଯଥା ସମୟରେ ମୋତେ ସ୍ମରଣ କରାଇ ଦେଇଛନ୍ତି ଦେବର୍ଷି। ମୁଁ କାଳ ବିଳମ୍ବ ନ କରି ମୋ ଶତ୍ରୁକୁ ବିନାଶ କରିବାର ଯୋଜନା କରୁଛି, କିନ୍ତୁ ଦେବର୍ଷି, ଆରେ ଦେବର୍ଷି ନାରଦ କାହାନ୍ତି? ତେବେ କ'ଣ ମୋତେ ମୋର ମୃତ୍ୟୁ ଭେଦ ବିଷୟରେ ସଚେତନ କରାଇ ଦେବାକୁ ସେ ଦେଖା ଦେଇଥିଲେ? ନା 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 ନା, ମୁଁ ଏଇ ମୁହୂର୍ତ୍ତରେ ଦେବକୀ ଆଉ ବସୁଦେବଙ୍କୁ ବନ୍ଦୀ କରିବି, ଆଉ ତାପରେ
କଂସ ଭାଇ। କଂସ
କିଏ? ଓ ଦେବକୀ ଆଉ ବସୁଦେବ, ଆସ ଭଉଣୀ, ଆସ ରାଜା ବସୁଦେବ।
ହଠାତ୍ ଆମକୁ ସ୍ମରଣ କଲୁ ଯେ,
କଣ କିଛି ଅଘଟଣ ଘଟିଲା କି ବୀର?
ନା ନା, ଅଘଟଣ ନୁହେଁ, ବରଂ କହିପାର ତୁମମାନଙ୍କ ଆଗମନ ମୋ ପାଇଁ ମଙ୍ଗଳର ସୂଚନା। ଏଇ ନିଅ, ଏ ବସ୍ତ୍ର ଅଳଙ୍କାର ପରିଧାନ କର।
କିନ୍ତୁ ଏସବୁ କାହିଁକି ରେ କଂସ?
ତ୍ରିପୁର ବିଜୟ କଂସ ରାଜା ଆଜି ମଥୁରାର ଏକ ଛତ୍ର ଅଧିପତି, ତାର ଭଉଣୀ ଭିଡ଼ଇଙ୍କୁ ସମ୍ବର୍ଦ୍ଧନା ଜଣାଇବା କ'ଣ ତାର କର୍ତ୍ତବ୍ୟ ନୁହେଁ? ମୋରେ ସାମାନ୍ୟ ଫେଟି ସ୍ୱୀକାର କଲେ ମୁଁ କୃତାର୍ଥ ହେବି ଭଉଣୀ।
ଏସବୁର କ'ଣ ଦରକାର ଭାଇ? ତୁମ ପରି ତ୍ରିପୁର ବିଜୟ ବୀର ଯେ ଆମକୁ ମନେ ରଖିଛ, ସେଇ ଆମ ପାଇଁ ଯଥେଷ୍ଟ।
ସମଗ୍ର ମଥୁରାଗଡ଼ ଆଜି ଆନନ୍ଦ ମୁଖରିତ, ପ୍ରଜାକୁଳ ଉଲ୍ଲସିତ, ଏସବୁ ଦେଖି ଆନନ୍ଦରେ ମୋ ଛାତି ଫୁଲି ଉଠୁଛି ରେ କଂସ।
କିନ୍ତୁ ଏସବୁ ଆନନ୍ଦ ଭିତରେ ଗୋଟିଏ ନିରାନନ୍ଦ ବିଷୟ ମୋତେ ବାରମ୍ବାର ବିବ୍ରତ କରୁଛି ଭଉଣୀ।
ନିରାନନ୍ଦ ବିଷୟ? ସେ ପୁଣି କ'ଣ କଂସାସୁର?
ତାହା ହିଁ ପ୍ରକାଶ କରିବି ବୋଲି ତ ମୁଁ ତୁମମାନଙ୍କୁ ନିମନ୍ତ୍ରଣ କରିଛି।
କ'ଣ, କେଉଁ ବିଷୟରେ କଂସ? ସଙ୍କୋଚ ନ କରି ଶୀଘ୍ର ପ୍ରକାଶ କର।
କିନ୍ତୁ ତୁମେ ଦୁହେଁ ଆଗ ସତ୍ୟ କଲେ ଯାଇ ମୁଁ ସେ କଥା ପ୍ରକାଶ କରିବି।
ଏମିତି କି କଥା ଯେ ସେଥିପାଇଁ ଆମକୁ ସତ୍ୟ କରିବାକୁ ପଡ଼ିବ? ତୁ ମୋର ଅତି ଆଦରର ସହୋଦର ଭାଇ, ମୋ ପ୍ରାଣରୁ ଅଧିକ, ତୁ ଚାହିଁଲେ ମୁଁ ତୋ ପାଇଁ ନିଜ ଜୀବନ ମଧ୍ୟ ବଳି ଦେଇପାରେ।
ତୋ ଜୀବନ ବଳି ଦେବାର ପ୍ରୟୋଜନ ନାହିଁ ଭଉଣୀ, ତୁମେ ଦୁହେଁ କେବଳ ସତ୍ୟ କରିବ, ତ୍ରିବାର ସତ୍ୟ।
କଂସାସୁର ଯେତେବେଳେ ଚାହୁଁଛନ୍ତି ଆମେ ସତ୍ୟ କରିବା ଦେବ କି? ତାଙ୍କ ମନରେ ସଂଶୟ ଜନ୍ମାଇବା ଆମର ଅଭିପ୍ରାୟ ନୁହେଁ।
ବେଶ, ଯେମିତି ତୁମର ଇଚ୍ଛା।
ଆମେ ଦୁହେଁ ସତ୍ୟ କରୁଛୁ ଭ୍ରାତା କଂସ, ତ୍ରିବାର ସତ୍ୟ।
ଶୁଣ ତେବେ, ତ୍ରିପୁର ବିଜୟୀ କଂସ ଅଜେୟ ସତ୍ୟ, କିନ୍ତୁ ଅମର ହେଇପାରିନି, କାରଣ ତାକୁ ଯେ ନିହତ କରିବ ତାର ପରମ ଶତ୍ରୁ ଅନ୍ୟ କେହି ନୁହେଁ, ସେ ଦେବକୀର ଗର୍ଭଜାତ ସନ୍ତାନ
କଂସ।
ମିଥ୍ୟା ନୁହେଁ ଭଉଣୀ, ତୋରି ଗର୍ଭଜାତ ସନ୍ତାନ ହସ୍ତରେ ହିଁ ମୁଁ ନିହତ ହେବି, ଏଣୁ ମୋର ଆଦେଶ, ତୋର ସନ୍ତାନ ଜନ୍ମ ହେବା ମାତ୍ରେ ତାକୁ ତୁ ମତେ ଦେଇଦେବୁ।
କୋଳା ଶିଶୁବା ତୋର କି କ୍ଷତି କରିବ ରେ କଂସ, କାହିଁକି ଅକାରଣେ ତୁ?
ମୁଁ ସେସବୁ କିଛି ଶୁଣିବିନି, ତୁମେ ଦୁହେଁ ସତ୍ୟ କରିଛ, ତୋର ସନ୍ତାନ ରହିଲେ କଂସର ବିନାଶ ସୁନିଶ୍ଚିତ, ମୁଁ ଚାହେଁ ନା ତୋ ଗର୍ଭର ସନ୍ତାନ ବଞ୍ଚିବାକୁ, ଏଣୁ ସେ ଜନ୍ମ ହେବା ମାତ୍ରେ ମୁଁ ତାକୁ ହତ୍ୟା କରିବି। ହତ୍ୟା?
ନିଷ୍ଠୁର ହୁଅ ନା କଂସ, ହେଡ଼େ ନିଷ୍ଠୁର ହୁଅ ନା, ମୋ ମା ଗର୍ଭଧାରିଣୀ, ନିଜ ରକ୍ତ ଦେଇ ମୁଁ ମୋ ସନ୍ତାନକୁ ଗଢ଼ିବି, ତୁ ଯଦି ତାକୁ
ଥରେ ତ କହିଛି, ତୋ ଆଖିଲୁ ଓ ମୋ ନିକଟରେ ମୂଲ୍ୟହୀନ, ଆଜିଠାରୁ ତୁମେ ଦୁହେଁ ମୋ କାରାକକ୍ଷରେ ବନ୍ଦୀ ହେଲ।
ନା ନା କଂସ, ନା, ତୁ ପୁଣି ଥରେ ଚିନ୍ତା କର।
ଆମେ ସତ୍ୟ କରିଛେ ଦେବକୀ, ସେ ସତ୍ୟ ଆମକୁ ରକ୍ଷା କରିବାକୁ ହିଁ ପଡ଼ିବ, ଆକାଶରୁ ବଜ୍ରପାତ ହେଲେ ମଧ୍ୟ ଆମକୁ ସହ୍ୟ କରିବାକୁ ପଡ଼ିବ।
ବେଶ, ମୋ ସନ୍ତାନକୁ ହତ୍ୟା କରିବା ଯଦି ତୋର ଏକାନ୍ତ ଇଚ୍ଛା, ତେବେ ମୁଁ ମୋ ସନ୍ତାନକୁ ଜନ୍ମ ହେବା କ୍ଷଣି ତୋ ହାତକୁ ଟେକିଦେବିରେ, ତୁ ତୋ ଖଡ଼ଗରେ ସେଇ କଳା ଶିଶୁର ମାଂସକୁ ଟିକେ ଟିକେ କରି କାଟି ତୋ ଅଭିଳାଷ ପୂରଣ କରିବୁ। ମୋରି ଆଖି ଆଗରେ ମୁଁ ସେଇ ମରଣ ଦୃଶ୍ୟ ଦେଖି ତତେ ଆଶୀର୍ବାଦ କରିବିରେ ନିଷ୍ଠୁର। ତୁ ପରା ମୋର ସହୋଦର ଭାଇ, ପ୍ରାଣରୁ ବଳି ପ୍ରିୟ, ତୁ ପରା ତ୍ରିପୁର ବିଜୟୀ କଂସାସୁର। ମୋ ସନ୍ତାନର ଜୀବନ ଅପେକ୍ଷା ତୋ ଜୀବନର ପ୍ରୟୋଜନ ଅଧିକ। ମୁଁ ପଛେ ସନ୍ତାନ ହରା ହୁଏ, ହେଲେ ହେଲେ ମୋ ଭାଇ ତ ବଞ୍ଚିବ, ମଥୁରାଧିପତି କଂସାସୁର ତ ଅମର ହବ।
ଏତେ ବେଳେ କେ ତୁ ବାଟକୁ ଆସିଲୁ, କେ ଅଛିରେ ପ୍ରହରେ, ଏମାନଙ୍କୁ କାରାକକ୍ଷକୁ ନେଇଯାଅ।
ଆସ ଦେବକୀ, ଆସ।
ମଣିମା,
କଣ ହେଇଛି ଡଗର?
ରାଜା ଉଗ୍ରସେନ
ଶାନ୍ତ ହୁଅ ମୂର୍ଖ। ଉଗ୍ରସେନ ଓ ମଥୁରାର ରାଜା ନୁହନ୍ତି, ବିରାଧି ବିରବର କଂସ ଏବେ ମଥୁରାର ଏକଛତ୍ର ଅଧିପତି। ଯାଅ, ଅବିଳମ୍ବେ ପିତା ଉଗ୍ରସେନକୁ ଏଠାରେ ଉପସ୍ଥିତ କରାଅ।
ଯଥା ଆଜ୍ଞା ମଣିମା।
କେ ଅଥରେ ମୁଦୁସୁଲେ?
ଆଜ୍ଞା ଛାମୁ।
ଦେବକୀ ଆଉ ବସୁଦେବ ବର୍ତ୍ତମାନ କାରାଗାରରେ ବନ୍ଦୀ ହେଇଛନ୍ତି।
କାହିଁକି ମଣିମା, ବିଚାରି କେତେ କଷ୍ଟ ପାଇବେ।
ଚୁପ କର।
ଆଜ୍ଞା ଚୁପ ହେଲି ମଣିମା।
ଶୁଣ, ଦେବକୀର ସନ୍ତାନ ଜନ୍ମ ହେବା ମାତ୍ରେ ତୁ ଆସି ମତେ କହିବୁ, ବୁଝିଲୁ?
ବୁଝିଗଲି ମଣିମା।
କଣ ବୁଝିଲୁ?
ଖବର ଦେବି
ସାଙ୍ଗେ ସାଙ୍ଗେ।
ହଁ ମଣିମା।
ହଉ ତୁ ଯା।
ଯାଉଛି ମଣିମା।
ପୁତ୍ର କଂସ, ଏ ଅସମୟରେ ହଠାତ୍ ମତେ ସମ୍ବାଦ ଦେଲୁ, ତୋର ସବୁ କୁଶଳ ତ?
ରାଜାର କୁଶଳ ଜାଣିବାର ଧୃଷ୍ଟତା କର ନାହିଁ। ଶୁଣିଲେ ରାଜ୍ୟରେ ରାତ୍ରି ଜଗୁଆଳ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେଉନାହିଁ? ମୋର ଆଦେଶ, ଆଜିଠୁ ତୁମେ କଟୁଆଳ କାମ କରିବ।
କିଏ? ମୁଁ?
ହଁ ହଁ, ତୁମେ। ଏହା ମଥୁରାଧିପତି କଂସାସୁରର ଆଦେଶ। ଯାଅ।
ସୁଜନ ଶୁଣ କରି ଯତ୍ନ, ସୁଜନ ଶୁଣ କରି ଯତ୍ନ, ସୁଜନ ଛାଡ଼ିଏ ନବର ନହେବ ବାହାର, ଛାଡ଼ିଏ ନବର ନହେବ ବାହାର, ଦେଇଛି ଆଦେଶ ମଥୁରା ରାଣ। ସୁଜନ ଶୁଣ କରି ଯତ୍ନ, ସୁଜନ ଶୁଣ କରି ଯତ୍ନ, ସୁଜନ ଉଗ୍ରସେନ ପ୍ରତାପ ଭାରି ବାନ୍ଧି ନେବ ପକାଇ ବେଡ଼ି, ଉଗ୍ରସେନ ପ୍ରତାପ ଭାରି ବାନ୍ଧି ନେବ ପକାଇ ବେଡ଼ି, ପୁଅ ଦଣ୍ଡ ଧର ବାପ କଟୁଆଳ, ପୁଅ ଦଣ୍ଡ ଧର ବାପ କଟୁଆଳ, ମଥୁରା ଗଡ଼ର ତେଢ଼ା ନିୟମ। ସୁଜନ ଶୁଣ କରି ଯତ୍ନ, ସୁଜନ ଶୁଣ କରି ଯତ୍ନ, ସୁଜନ
ଦେବକୀ, ଏ କଣ ତୁମ ଆଖିରେ ଲୁହ?
ସ୍ୱାମୀ, ଆମର ଏ ପ୍ରଥମ ଜାତ ପୁତ୍ର ସନ୍ତାନ, କାଚ କେନ୍ଦୁ ପରି ଠଳ ଠଳ ଆଖି, କଳା କଳା ଫୁଲତା, କି ସୁନ୍ଦର ସତେ।
ପୁତ୍ର ସନ୍ତାନର ରୂପ ଦେଖି ଆନନ୍ଦ କରିବାର ଅବସର ନାହିଁ ଦେବକୀ। ହୁଏତ କଂସ ଆମର ପୁତ୍ର ଲାଭ କଥା ଶୁଣି ସାରିଥିବ।
ଭଲ ହବ ଆମେ ଯଦି ଆମ ଶିଶୁ ପୁତ୍ରକୁ ନେଇ ମଥୁରା ପରିତ୍ୟାଗ କରି ଚାଲିଯିବା।
ନା ନା, ଅସମ୍ଭବ ଦେବକୀ, ଅସମ୍ଭବ। ଆମେ ସତ୍ୟ କରିଛେ, ସତ୍ୟ ଭଙ୍ଗ କଲେ ଆମର ଅପଯଶ ହବ। ତା ଛଡ଼ା ବର୍ତ୍ତମାନ ମଥୁରାଗଡ଼ର କଟୁହାଳ ସାଜିଛନ୍ତି ନିଜେ ରାଜା ଉଗ୍ରସେନ। ଏ ଅବସ୍ଥାରେ ଏ ସ୍ଥାନ ଛାଡ଼ି ଚାଲିଯିବା ହାତ ସମ୍ଭବ ନୁହେଁ ଦେବକୀ।
ତେବେ କ'ଣ ମୋର ଏହି ଶିଶୁ ପୁତ୍ରକୁ ମୁଁ କଂସ ହାତକୁ ଟେକି ଦେବି?
ତା ଛଡ଼ା ଅନ୍ୟ ଉପାୟ ନାହିଁ ଦେବକୀ। ଛାତିକୁ ପଥର କରି ହୃଦୟର ଯନ୍ତ୍ରଣାକୁ ଚାପି ରଖି ଅତି ନିର୍ମମ ଭାବରେ ଆମର ସନ୍ତାନକୁ ଆମେ କଂସ ହାତରେ ଟେକିଦେବା, ସେଇଥିରେ ଆମର ମଙ୍ଗଳ। କଂସ ଏଣିକି ଆସୁଛି, ତୁମେ ଶିଶୁକୁ ତା ହାତରେ ସମର୍ପଣ କରିଦିଅ ଦେବକୀ।
ଦେବକୀ, କାହିଁ ତୋର ପ୍ରଥମ ଜାତ ସନ୍ତାନ? ଏଇଠି ଏଇଠି ଅଛି ମୋର ପରମ ଶତ୍ରୁ, ଦେ ଦେ ମୋତେ ତାକୁ।
ନା ନା ନା, ତତେ ବିନୟ କରୁଛି କଂସ, ମା କୋଳରୁ ତୋର ନବଜାତକକୁ ନେଇ ଯା ନା।
ଦେବକୀ,
ବନ୍ଦ କର ତୋର କ୍ରନ୍ଦନ, ଦେ ଦେ ସେ ନରଧମକୁ, ଦେ ଦେ କହୁଛି ଦେ।
ନା ନା,
ନରଧମ, ତୁ ପୁଣି ମଥୁରାପତି କଂସକୁ ସଂହାର କରିବୁ, ଏଇ ଦର୍ପଣ ଶିଳାରେ ମୁଁ ତୋତେ। ଦେବକୀ, ଦ୍ୱିତୀୟ ସନ୍ତାନର ଜନ୍ମର ପ୍ରତୀକ୍ଷା କରିବି, ପ୍ରତୀକ୍ଷା କରିବି।
ଆସ ଆସ ଦେବର୍ଷୀ, କି ଆଶ୍ଚର୍ଯ୍ୟ, ମୁଁ ଏଇମାତ୍ର ତୁମକୁ ସ୍ମରଣ କରୁଥିଲି।
ମୋତେ ସ୍ମରଣ କରୁଥିଲେ? କୁହନ୍ତୁ ପ୍ରଭୁ, ଏ ଦାସାନୁଦାସ ଆପଣଙ୍କ ସେବା ପାଇଁ ଉଦ୍ବେଗ ହୋଇ ଚାହିଁ ରହିଛି।
କିନ୍ତୁ ତା ପୂର୍ବରୁ ତୁମର ଏଇ ବୈକୁଣ୍ଠପୁରକୁ ଆସିବାର ଅଭିପ୍ରାୟ ପ୍ରକାଶ କର ଦେବର୍ଷୀ।
ହେ ଅନ୍ତର୍ଯ୍ୟାମୀ, ଆପଣଙ୍କୁ ବା କେଉଁ ବିଷୟ ଅଗୋଚର, ସବୁ ଜାଣି ମଧ୍ୟ ଆପଣ ଏପର୍ଯ୍ୟନ୍ତ ନୀରବ କାହିଁକି ପ୍ରଭୁ?
ତୁମେ କାହା କଥା କହୁଛ ଦେବର୍ଷୀ?
ସେଇ ନିଷ୍ଠୁର ଅତ୍ୟାଚାରୀ କଂସାସୁର ପ୍ରଭୁ।
ତମେ ଉଚିତ କଥା କହିଛ ଦେବର୍ଷୀ, କଂସ ବନ୍ଦୀ ଦେବଗଣକୁ ମୁକ୍ତ କଲା ପରେ ସେମାନେ ଆସି ତା ଅତ୍ୟାଚାର କଥା ମୋ ଆଗରେ ପ୍ରକାଶ କରିଛନ୍ତି। ମୁଁ ସ୍ୱୀକାର କରୁଛି ଦେବର୍ଷୀ, କଂସର ଆଉ ଅଧିକ ଦିନ ବଞ୍ଚି ରହିବା ଉଚିତ ହେବ ନାହିଁ।
ସେଇଥିପାଇଁ ତ ପ୍ରଭୁ ଆପଣ ସ୍ୱୟଂ ଦେବକୀର ଅଷ୍ଟମ ଗର୍ଭରେ ସ୍ଥାନ ପାଇବାର ସଂକଳ୍ପ କରିଛନ୍ତି।
ତା ସତ ଯେ, ତେବେ ଦେବକୀ ଗର୍ଭରେ ସ୍ଥାନ ପାଇବାକୁ ହେଲେ ବହୁ ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ ମୋତେ।
ଜଗତର କଲ୍ୟାଣ ପାଇଁ ଗୋଲକ ବିହାରୀଙ୍କୁ ଯୁଗେ ଯୁଗେ କଷ୍ଟ ଭୋଗିବାକୁ ପଡ଼ିଥାଏ ପ୍ରଭୁ।
ବେଶ, ତାହା ହିଁ ହେବ ଦେବର୍ଷୀ, ନିରୂପିତ ସମୟରେ ମୁଁ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିବି।
ମୋତେ ଏଥର ବିଦାୟ ଦିଅନ୍ତୁ ପ୍ରଭୁ, ଏ ସୁସମ୍ବାଦ ଦେବଗଣ ମଧ୍ୟରେ ପ୍ରଚାର କରିବା ଯେ ମୋର ପ୍ରଥମ କର୍ତ୍ତବ୍ୟ। ନାରାୟଣ ନାରାୟଣ।
ଶାନ୍ତ ହୁଅ ଦେବକୀ, ଆଖିରୁ ଏମିତି ଅନବରତ ଲୁହ ଠାଳିଲେ ଆମର ଦୁର୍ଦ୍ଦଶା କ'ଣ ଘୁଞ୍ଚିଯିବ? ଯେପର୍ଯ୍ୟନ୍ତ ଆମର ସତ୍ୟ
ସତ୍ୟ ସତ୍ୟ ସତ୍ୟ ସତ୍ୟ କରିଛି ବୋଲି କ'ଣ ଛଅଟି ପୁତ୍ର ସନ୍ତାନଙ୍କୁ ହରେଇ ମୁଁ ମୁକ ନୀରବ ହେଇ ପଡ଼ି ରହିବି? ତୁମେ ପୁରୁଷ, ମାର ଅନ୍ତର ବେଦନା ତୁମେ କଣ ବୁଝିବ? ହେ ଗୋଲୋକ ବିହାରୀ ବିଷ୍ଣୁ, ହେ କଣ ତୁମର ବିଚାର ପ୍ରଭୁ?
ନାରାୟଣଙ୍କୁ ଦୋଷ ଦେଇ ଲାଭ ନାହିଁ ଦେବକୀ, ଏହା ହିଁ ହୁଏତ ଆମର କପାଳ ଲେଖନ।
ସ୍ୱାମୀ,
ସତ୍ୟ ରକ୍ଷା କରି ধর্ম পথে চলি, সত্য লাগি তুমি হইছ সতী, কপাল লিখন কি করিব আন, সত্য ভ্রষ্ট হেলে নাহি মুকতি, এণু ধৈর্য ধর করে মিনতি, হে শুনি মো ভারতী, শুনি মো ভারতী।
ସ୍ୱାମୀ
କିଏ? ଓ ରାଣୀ ଯଶୋମତୀ, ଆସ ରାଣୀ।
ଜାଣ, ଆଜି ପ୍ରତ୍ୟୁଷରୁ ମୁଁ ଶୁଭ ଶଙ୍କୁନ ଦେଖିଛି। ମୋ ମୁଣ୍ଡ ଉପରେ ଦେଇ ଶଙ୍ଖଚିଲ ଉଡ଼ିଯିବାର ମୁଁ ଲକ୍ଷ୍ୟ କରିଛି। ମୋ ମନ କହୁଛି ଆଜି ନିଶ୍ଚୟ କିଛି ଶୁଭ ସମ୍ବାଦ ମିଳିବ।
ମୁଁ ମଧ୍ୟ ଲକ୍ଷ୍ୟ କରିଛି ରାଣୀ, ଏଇ କିଛି ଦିନ ହେବ ତୁମେ ସବୁବେଳେ ପ୍ରଫୁଲ୍ଲ ରହୁଛ। ଏଇସବୁ ଶୁଭ ସୂଚନା ପୁତ୍ର ଲାଭର ସଙ୍କେତ ଯଶୋଦା।
ତମେ ସତ କହୁଛ? ସତ କଣ ମୋର ସେ ସୌଭାଗ୍ୟ ହବ?
ଦୁଃଖ ସବୁଦିନେ ରହେ ନାହିଁ ଯଶୋମତୀ, ପ୍ରଭୁ ନାରାୟଣଙ୍କ ଦୟାରୁ ନିଶ୍ଚୟ ଆମେ ନିସନ୍ତାନ ଦୋଷରୁ ମୁକ୍ତି ଲାଭ କରିବା।
କେଜାଣି ସେଇ ଆଶାରେ ତ ବଞ୍ଚି ରହିଛି।
ନା ନା, ତୁମର ଆଶା ନିଶ୍ଚୟ ପୂର୍ଣ୍ଣ ହବ ରାଣୀ। ନନ୍ଦ ରାଜା ଆଉ ରାଣୀ ଯଶୋମତୀର କୋଳ ମଣ୍ଡନ କରିବ ନିଶ୍ଚୟ ଏକ କନ୍ଦର୍ପ ରୂପୀ ପୁତ୍ର ସନ୍ତାନ। ଗୋପପୁର ଆନନ୍ଦ ମୁଖରିତ ହେବ, ଗୋପାଳ ବାଳକମାନଙ୍କର ଲହୁଡ଼ି ଖେଳରେ ଗୋପଦାଣ୍ଡ ଉଛୁଳି ଉଠିବ।
ସବୁ ସେଇ କରୁଣାମୟଙ୍କ ଇଚ୍ଛା। ମୁଁ ଏବେ ଯମୁନା ସ୍ନାନକୁ ଯାଉଛି ସ୍ୱାମୀ।
ଓ ସଖୀ ମନ୍ଦାକିନୀ ତେଣେ ଅପେକ୍ଷା କରିଛି ପରା। ହଉ ଯାଅ ରାଣୀ।
ଏତେ ଦିନ ପରେ ଆଜି ଯମୁନା ଘାଟକୁ ଆସିଲ ଯେ, ଏଠି ବି ଆଖିରୁ ଲୁହ ଢାଳୁଛ।
ହେ ଆଖିର ଲୁହ ଆଉ ଶୁଖିବନି ଲୋ ମଧୁସୁଲି। ମୋ ସହଦର ଭାଇ ଶେଷରେ ଭଗାରି ସାଜିଲା, ତାର ନିଷ୍ଠୁର ହାତରେ ସେ ମୋର ଛଅଟି ସନ୍ତାନକୁ ହତ୍ୟା କଲା। ସପ୍ତମ ସନ୍ତାନ ଅନ୍ତର୍ଦ୍ଧାନ ହେଲା, ଜନ୍ମ କଲା ମା ହେ ସନ୍ତାନ ମାନଙ୍କୁ ହରେଇ। ମୁଁ କେମିତି ଆଉ ଧୈର୍ଯ୍ୟ ଧରି ରହିବି ତୁ କହ।
କିଏ ସେ ନଈତ ଠାରେ ବସି କାନ୍ଦୁଛି? ତମେ ତମେ ତ କଂସ ରାଜାର ଭଉଣୀ ଦେବକୀ।
ହଁ, ଚିର ଦୁଃଖିନୀ ସନ୍ତାନ ହରା ଜନନୀ ଦେବକୀ ମୁଁ।
ମୁଁ ନନ୍ଦରାଜାଙ୍କ ଘରଣୀ ଯଶୋଦା।
ତମେ ତମେ ନନ୍ଦରାଣୀ ଯଶୋମତୀ?
ଛି ଭଉଣୀ, କାନ୍ଦ ନାହିଁ, ତମର ଦୁଃଖ କାହାଣୀ ସବୁ ମୁଁ ଶୁଣିଛି, ହେଲେ କ'ଣ ଆଉ କରାଯିବ, ମଣିଷ ଜୀବନ ଦୁଃଖରେ ହିଁ ଗଢ଼ା। ତମେ ଆଜି ଛଅ ପୁତ୍ରଙ୍କୁ ହରେଇଛ ବୋଲି ବିକଳ ହେଇ କାନ୍ଦୁଛ, ହେଲେ କିଏ ଜାଣେ କାଲି ତମ ଗର୍ଭରୁ ଯଦି ପୁତ୍ରଟିଏ ଜନ୍ମ ନିଏ, ସେ ହୁଏତ ହବ ଏ ବିଶ୍ୱରେ ଏକ ମହାନ ପୁରୁଷ। ଆଉ ତା ଯଦି ସମ୍ଭବ ନ ହୁଏ, ତେବେ ମୁଁ ଏଇ ଯମୁନା ନଈର ଜଳ ଆଞ୍ଜୁଳା କରି ପ୍ରତିଜ୍ଞା କରି କହୁଛି, ମୋ କୂଳକୁ ପୁତ୍ର ବା କନ୍ୟାଟିଏ ଆସିଲେ ମୁଁ ତାକୁ ତମରି କୂଳକୁ ଟେକିଦେବି, ସିଏ ତ ଆଉ କଂସର ଶତ୍ରୁ ହବନି।
ଭଉଣୀ,
ଏଇ ତ ମାତା ଦେବକୀ, ଚକ୍ଷୁରୁ ଝରି ପଡ଼ୁଛି ଅବାରିତ ଲୋତକର ଧାରା, କ୍ଳାନ୍ତି ଅବସାଦରେ ମ୍ଳାନ ହୋଇଛି ମୁଖମଣ୍ଡଳ, ଏହା ହିଁ ପ୍ରକୃଷ୍ଟ ସମୟ। ତାଙ୍କୁ ସ୍ୱପ୍ନରେ ଦେଖାଦେଇ ମୁଁ ତାଙ୍କ ଚିତ୍ତର ଦୁଃଖ ଲାଘବ କରିବି।
ମା ମା
ଆଗୁ ମାତା ତେଜ ବିଷାଦ ପୋଛି ନୟନୁ ଲୁହ ଗୋ ନୟନୁ ଲୁହ ଅଚିରେ ଘୁଞ୍ଚିବ କଷଣ ଦେଉଛି ମୁଁ ଅଭୟ ରାଜକନ୍ୟା ହୋଇ ଭୋଗିଚ ତୁମେ ବହୁ ଯାତନା ଗୋ ବହୁ ଯାତନା ନିମିଷକେ ହରି ନେବି ମୁଁ ତୁମ ମନ ବେଦନା କରୁଛି ମିନତି ମାତା ଗୋ ଦିଅ ଜଠରେ ସ୍ଥାନ ଗୋ ଜଠରେ ସ୍ଥାନ ନର ଦେହ ଧରି ଜଗତେ ଯେହେ ହେବି ଜନମ ଯେଉଁ ଭ୍ରାତା ହୋଇ ନିଠୁର ଦେଲା ଏତେ କଷଣ ଗୋ ଏତେ କଷଣ କରୁଛି ଶପଥ ମୋ ହସ୍ତେ ହେବ ତାର ନିଧନ।
ଏ କାହାର ରୂପ ମୁଁ ଦେଖୁଛି? ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଥା ମୂରତି, ତେବେ ତୁ କ'ଣ ସ୍ୱୟଂ ନାରାୟଣ? ମୋତେ କ୍ଷମା କର ପ୍ରଭୁ ନାରାୟଣ, କ୍ଷମା କର।
ନା ନା ମାତ, କ୍ଷମା ତ ମୁଁ ତୁମଠୁ ଭିକ୍ଷା କରିବାକୁ ଆସିଛି। ସ୍ୱୟଂ ପାଳନକର୍ତ୍ତା ବିଷ୍ଣୁ ମୁଁ, ଅଥଚ ଆଜି ପର୍ଯ୍ୟନ୍ତ ତୁମର ଯନ୍ତ୍ରଣା ଲାଘବ କରିପାରିନାହିଁ। ଏଣୁ ବିନମ୍ର ନିବେଦନ କରୁଛି ମାତା, ଦୟାକରି ମୋତେ ତୁମ ଗର୍ଭରେ।
ନା 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 ନାରାୟଣ, ନା, କଂସ ନିକଟରେ ଦୟା ମାୟା କିଛି ନାହିଁ। ତୁମେ ନାରାୟଣ ହେଲେ ମଧ୍ୟ ସେ ନିଶ୍ଚୟ ତୁମକୁ ସଂହାର କରିବ। ନା ପ୍ରଭୁ, ନା, ସେ ଭୁଲ ତୁମେ କର ନାହିଁ।
ଅକାରଣ ଚିନ୍ତା ମଣି ହେ ମରଣକୁ କର ନାହିଁ ବରଣ, ଅକାରଣ ଚିନ୍ତା ମଣି ହେ ଅତ୍ୟାଚାରୀ କଂସ ଅତି ବନୃଶଂସ ନ ରଖିବ କେବେ ତୁମ ଜୀବନ, ଅକାରଣ ଚିନ୍ତା ମଣି ହେ ମରଣକୁ କର ନାହିଁ ବରଣ, ଅକାରଣ ଚିନ୍ତା ମଣି ହେ।
ବିଚଳିତ ହୁଅ ନାହିଁ ମାତ, ମୁଁ ଏବେ ପ୍ରସ୍ଥାନ କରୁଛି, ଯଥା ସମୟରେ ମୁଁ ପୁଣି ଆବିର୍ଭୂତ ହେବି। ତୁମେ ଏଥର ଶାନ୍ତିରେ ନିଦ୍ରା ଯାଅ।
ଏମିତି ହସୁଥା ଶୋଇ ଶୋଇ ହସୁଥା, ଏମିତି ହସୁଥା ଶୋଇ ଶୋଇ ହସୁଥା, ନିଦରୁ ଉଠିବା ପରେ ତୁଟିବ ଅଭୟ, ଏମିତି ହସି ହସି ମନେ ମନେ ହୁଅ ଖୁସି, ଏମିତି ହସି ହସି ମନେ ମନେ ହୁଅ ଖୁସି। କଂସ ରାଜା ହେଉଥା, କଂସ ରାଜା ହେଉଥା, ଏମିତି ହସୁଥା, ଏମିତି ହସୁଥା।
କିଏ କିଏ ଆସି ମୋ କାନରେ କହିଗଲା? ତେବେ କଣ, ତେବେ କଣ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ? ନା ନା, ଆଉ ନୁହେଁ। ଆରେ କିଏ ଅଛି ରେ?
ଆଜ୍ଞା ମଣିମା।
ଟଗର, ଅବିଳମ୍ବେ ଯାଇ ଦେବକୀ ବସୁଦେବଙ୍କୁ ପୁନର୍ବାର କାରାକକ୍ଷରେ ନିକ୍ଷେପ କର, କାରାଗାରର ଲୋହ ଦ୍ୱାର ସବୁ ରୁଦ୍ଧ କରିଦିଅ। ଯାଅ।
ଯାଉଛି ମଣିମା।
¶¶
स्वामी
देवकी कह देवकी
निसार्थ आउ केते समय बाकी अछि
आ अल्प समय देवकी
के जंत्रणा
आ अल्प क्षण परे तुमे जंत्रणा मुक्त हब देवकी
के जाने ए कोण समग्र कारागृह एमिति घुरुचि काहीकि
देवकी
स्वामी मते धर
देवकी
धर मते
देवकी 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 चाहे देख देवकी तुम कोलरे स्वयं नारायण विराजित नील ठळ ठळ नयन जुगल कुंचित कृष्ण केश कंदर्प जणी कांति मुखमंडल कोटि सूर्यर ज्योति आज भाद्रव कृष्ण पक्षर अष्टम तिथि रोहिणी नक्षत्र विश्वर पालनकर्ता शिशु रूप से आज तुम कोलमंडन करुछंती देवकी तुम्हें भाग्यवती भाग्यवती देवकी
सत्यत पुत्रमणिर यह चारु रूप देखि मनर सब भय संताप जमी आपे आपे दूर हो जाऊ मो धन मो नयन संखा
अरे बाबू धन मोर संखा
वैकुंठवासी नर देहे मते आसी प्रकटी भूलीला खेला देई अभय
तोरु परे नारायण रूप दर्शन
सार्थक होइला मो नर जन्म हे मुखति हरि सकल संताप हरि इतिकि मीनति पादे दिय शरण
शिबु कंस नहीं संशय तेज देखी तो मुखर हुए प्रत्यय
ना ना स्वामी ना मो नयन मणि यही दुर्लभ शिशु को मुझसे राक्षस हाथ टेकी दे पारिबिनि
अदर्चु हुनि देवकी निबुज काराकक्ष को केही आसी पारिबिनि तुम्हें निश्चिंत मनरे निद्रा जा निघोड़ नितरे देवकी सोई पड़िलाणी कोलरे तार दिव्य शिशु मध्य निद्रागत एकार छाय मु देखुची तेबे कौन कंस शिशु जन्मर संवाद पाई सारिलाणी हे प्रभु मुझे कौन करी कौन करी प्रभु
भय कर ना वसुदेव
किए
मु चित्रसेन गंधर्व वैकुंठ विहारी स्वयं नारायण वर्तमान माता देवकी कोल नवजात शिशु रूप निद्रागत ତୁମେ ଆଉ ବିଳମ୍ବ ନ କରି ଏ ବୈଜୟନ୍ତୀ ମାଳ ନେଇ ଏ ତମ୍ବା ପାତ୍ରରେ ଶିଶୁପୁତ୍ରକୁ ଧରି ମଥୁରା ଛାଡ଼ି ଚାଲିଯାଅ। ଏଇ ଦେଖ, ବିଷ୍ଣୁ ମାୟାରେ କାରାଗାରର ଦ୍ୱାର ଉନ୍ମୁକ୍ତ ହେଲା।
କିନ୍ତୁ ଏ ଅନ୍ଧକାର ରାତିରେ ମୁଁ ଯିବି କେଉଁଠି?
ଗୋପପୁର ନନ୍ଦରାଜାଙ୍କ ଉଆସକୁ, ତାଙ୍କ ରାଣୀ ଯଶୋଦାଙ୍କର ଏକ କନ୍ୟା ଜନ୍ମ ହୋଇଛି। ତୁମେ ଶିଶୁ ନାରାୟଣଙ୍କୁ ତାଙ୍କ କୋଳରେ ଶୁଆଇ ଦେଇ କନ୍ୟାଟିକୁ ନେଇ ଚାଲିଆସିବ। ଏହି ହେଉଛି ମହେନ୍ଦ୍ର ବେଳା, ଯାଅ ଶୀଘ୍ର।
କି ଭୀଷଣ ବର୍ଷା ତୋଫାନ, ଅନ୍ଧକାରରେ ବାଟ ବାରି ହେଉ ନାହିଁ। ପ୍ରଭୁ ନାରାୟଣଙ୍କୁ ମୁଁ ନିଜ ମସ୍ତକରେ ଧାରଣ କରିଛି, ତେବେ କ'ଣ? ଚିତ୍ରସେନ ଗନ୍ଧର୍ବର କଥା ଅନୁଯାୟୀ ମୁଁ ଗୋପପୁରରେ ପହଞ୍ଚି ପାରିବିନି। ଆରେ, ଇଏ ତ ରାଜା ଉଗ୍ରସେନଙ୍କ କଣ୍ଠସ୍ୱର, ସେ ବର୍ତ୍ତମାନ ମଥୁରାଗଡ଼ର କଟୁଆଳ। ତାଙ୍କ ଦୃଷ୍ଟି ସେ ଅତି ତୀକ୍ଷ୍ଣ, ମୁଁ କ'ଣ ତାଙ୍କୁ ଏଡ଼େଇ ଦେଇ ଚାଲିଯାଇପାରିବି? ହେ ପ୍ରଭୁ ନାରାୟଣ, ପ୍ରଭୁ ମୋତେ ଉପାୟ କହିଦିଅ ପ୍ରଭୁ।
ଆରେ କିଏ ସେଠି ଯାଉଛି? ରୁହ, ଆଗକୁ ପାଦ ବଢ଼ାଅ ନା, ନହେଲେ ମୋ ଖଡ଼କରେ ମୁଁ ତତେ ହାଣି ଦିଗଡ଼ କରିଦେବି।
କିଏ ଯାଅ ଅନ୍ଧକାରେ, ମୁହଁ ଦିଶୁ ନାହିଁ ଯେ, ବୋଝ ବହି ଶିର ପରେ ଯାଉ ଅଛୁ କାହିଁ ଯେ, ବରଷା ବତାସେ ଭିଜି ଉଆସରେ ପାଟ ଖୋଜି, ମନୁ ତୋର ଭୟ ତେଜି ଯାଉଛୁ ପଳାଇ ଯେ।
କହରେ ଦୁର୍ମଦ, କିଏ ତୁ, କଣ ତୋର ପରିଚୟ?
ମୁଁ ଆପଣଙ୍କର ଜାମାତା ବସୁଦେବ।
ବସୁଦେବ ନରାଧମ, ମୁଣ୍ଡରେ ନବଜାତକ? ଓ ବୁଝିଲି, ଦେବକୀର ଅଷ୍ଟମ ଗର୍ଭର ସନ୍ତାନକୁ ତୁ ନେଇ ଲୁଚି ଲୁଚି ପଳେଇ ଯାଉଛୁ। ପ୍ରବଳ ପ୍ରତାପୀ କଂସ ହାତରୁ ଆଉ ତୋର ନିସ୍ତାର ନାହିଁ ରେ ମୂର୍ଖ।
ନା ନା,
ଚାଲ ଚାଲ ମୋ ସହିତ।
ନା ନା, ତୁମ ପାଦ ଧରୁଛି, ଏ ଶିଶୁର କୌଣସି କ୍ଷତି କର ନାହିଁ। ସେ ଭୋଜ ରାଜଜେମା ଦେବକୀର ପୁତ୍ର, ଦେବକୀ ତୁମର କନ୍ୟା, ତା ପ୍ରତି କ'ଣ ତୁମର ତିଳେ ହେଲେ ଦୟା ନାହିଁ ରାଜା ଉଗ୍ରସେନ?
ଦୟା? ମୂର୍ଖ, ଭୁଲି ଯାଉଛୁ ତୁ, ମୁଁ ଆଉ ରାଜା ନୁହେଁ, କଟୁଆଳ। ମୁଁ କଦାପି ମୋ କର୍ତ୍ତବ୍ୟରେ ହେଳା କରିପାରିବିନି, ଚାଲ।
ରାଜା ଉଗ୍ରସେନ କିଏ?
ଶୁଣ ରାଜା ଦେଇଣ କର୍ଣ୍ଣ, ମୋ ଜନମ ଭେଦ କହୁଛି ଶୁଣ। ଶୁଣ ରାଜା ଦେଇଣ କର୍ଣ୍ଣ, ମୋ ଜନମ ଭେଦ କହୁଛି ଶୁଣ। ଶୁଣ ରାଜା ଦେଇଣ କର୍ଣ୍ଣ, ମୁଁ ଯେ ନାରାୟଣ ପତିତ ପାବନ, ମୁଁ ଯେ ନାରାୟଣ ପତିତ ପାବନ, ନର ଦେହେ ଭବେ ହେଲି ଜନମ। ଶୁଣ ରାଜା ଦେଇଣ କର୍ଣ୍ଣ, ମୋ ଜନମ ଭେଦ କହୁଛି ଶୁଣ। ଶୁଣ ରାଜା ଦେଇଣ କର୍ଣ୍ଣ।
ଏସବୁ ମୁଁ କଣ ଦେଖୁଛି? ଏ ସ୍ୱପ୍ନ ନା ସତ୍ୟ? ମୋରି ସମ୍ମୁଖରେ ଉଭା ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ସ୍ୱୟଂ ନାରାୟଣ ଗୋଲକ ବିହାରୀ ବିଷ୍ଣୁ।
ଏବେ ମୋର ପରିଚୟ ପାଇଲ ତ ରାଜା, ଏଥର କ୍ରୋଧ ସମ୍ବରଣ କର,
ମୋତେ କ୍ଷମା କର, କ୍ଷମା କର ମୋତେ।
ଉଠ ଉଠ ରାଜା, ତମେ ତ କୌଣସି ଅପରାଧ କରିନାହ, ରାଜା ହେଇ କଟୁଆଳର କର୍ମ କରୁଛ, ତାହା ହିଁ ପରିତାପର ବିଷୟ। ତମେ କର୍ତ୍ତବ୍ୟ ନିଷ୍ଠାର ଏକ ମହାନ ଆଦର୍ଶ ଦେଖେଇଛ ରାଜା, ଆସ ଆସ ମୋ ପାଖକୁ ଆସ, ମୁଁ ତୁମ ଶିରରେ ଏଇ ଶିରସ୍ତ୍ରାଣ ପିନ୍ଧାଇ ଦେବି।
ପ୍ରଭୁ 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 ନାରାୟଣ, ମୋର ଅନିଚ୍ଛାକୃତ ଅପରାଧ ପାଇଁ ମୁଁ ଘୋର ଅନୁତପ୍ତ, ପ୍ରଭୁ ମୋତେ କ୍ଷମା କର, କ୍ଷମା କର ମୋତେ।
ଏ କଣ ଯମୁନା ନଈର ଜଳ ଯେ ଉଛୁଳି ଉଠୁଛି, ମୋର କଣ୍ଠ ଦେଶ ପର୍ଯ୍ୟନ୍ତ ପାଣି। କଣ କରିବି, କେମିତି ଏ ନଦୀ ପାର ହେବି? ନା ନା, ନଦୀ ଜଳରେ ଭାସିଗଲେ ମଧ୍ୟ ମୁଁ ମୋ ମସ୍ତକ ଉପରୁ ନାରାୟଣଙ୍କୁ କେବେ ଛାଡ଼ିବିନି। ହେ ପ୍ରଭୁ ଗୋଲୋକ ବିହାରୀ, ତୁମରି ସୁରକ୍ଷା ଲାଗି ମୋର ଏ ସାଧନା ପ୍ରଭୁ। ତୁମେ ତ ସ୍ୱୟଂ ନାରାୟଣ ପ୍ରଭୁ, ନିଜକୁ ପୁଣି ଏ ଅଧମକୁ ରକ୍ଷା କର ପ୍ରଭୁ।
ଯମୁନା, ତୋ କୂଳର କଦମ୍ବ ବନ ଦିନେ ମୋର ବଂଶୀଧ୍ୱନିରେ ମୁଖରିତ ହେବ, ଏଣୁ ମୁଁ ତତେ ଆଦେଶ ଦେଉଛି, ବସୁଦେବଙ୍କ ଯିବା ପାଇଁ ତୋ ବକ୍ଷର ଜଳକୁ ଦ୍ୱିଭାଗ କରିଦେ।
କି ଆଶ୍ଚର୍ଯ୍ୟ, ନିମିଷ ମାତ୍ରକେ ନଦୀ ଜଳ ଦୁଇଭାଗ ହୋଇ ବାଟ ପରିଷ୍କାର ହୋଇଗଲା, ମୁଁ ଏବେ ନିଶ୍ଚିନ୍ତ ମନରେ ନଦୀ ପାର ହୋଇପାରିବି।
ଆଉ ଭୟ ନାହିଁ ମନେ ପାରି ହେବି ଏହି କ୍ଷଣେ, ଆଉ ଭୟ ନାହିଁ ମନେ ପାରି ହେବି ଏହି କ୍ଷଣେ, ଆଉ ଭୟ ନାହିଁ ମନେ ପହଞ୍ଚିବି ଗୋପ ଦାଣ୍ଡେ, ପହଞ୍ଚିବି ଗୋପ ଦାଣ୍ଡେ, ଚିତ୍ତ ହେବ ଆହ୍ଲାଦିତ, ଏ ଯେ ବିଧି ଅଭିପ୍ରେତ, ଚିତ୍ତ ହେବ ଆହ୍ଲାଦିତ, ଏ ଯେ ବିଧି ଅଭିପ୍ରେତ।
ଦେବକୀ ବର୍ତ୍ତମାନ ଗାଢ ନିଦ୍ରାରେ ଶୋଇଯାଇଛି। ଗୋଲୋକ ବିହାରୀ ବିଷ୍ଣୁଙ୍କ କରୁଣାରୁ ତାଙ୍କୁ ମୁଁ ଯଶୋଦାଙ୍କ ହସ୍ତରେ ଦେଇ ତାଙ୍କଠାରୁ ତାଙ୍କ ନବଜାତ କନ୍ୟାକୁ ନେଇ ଆସିଛି। ତୁମେ ଏଥର ନିଶ୍ଚିନ୍ତ ରୁହ ଦେବକୀ, କଂସ ଯେତେବେଳେ ଜାଣିବ ତୁମର ଅଷ୍ଟମ ଗର୍ଭରୁ କନ୍ୟା ରତ୍ନ ଜନ୍ମିଛି, ସେ ଆଉ ଏହାର କୌଣସି ଅନିଷ୍ଟ କରିବ ନାହିଁ।
ଫଳ ଭୋଗ କର, ଏ ଖଡ୍କରେ ମୁଁ ତତେ। ଦେବକୀ, ଦେବକୀ, କାହିଁ ତୋର ଅଷ୍ଟମ ଗର୍ଭର ପୁତ୍ର?
ପୁତ୍ର ନୁହେଁ ରେ କଂସ, ମୋ ଅଷ୍ଟମ ଗର୍ଭରୁ ଏକ କନ୍ୟା ଜନ୍ମ ହେଇଛି।
କନ୍ୟା ହେଉ ପଛେ, ସେ କନ୍ୟା ଦେ ତାକୁ ମତେ।
ମୋର ପୁତ୍ର ସିନା ତୋର ଶତ୍ରୁ, କନ୍ୟା ତ ନୁହେଁ।
ଆହ, ବନ୍ଦ କର ତୋର ବାକ୍ଚାତୁରୀ, ତୋ ଗର୍ଭର ସନ୍ତାନ ମାନେ ହିଁ ମୋର ପରମ ଶତ୍ରୁ, ଦେ ତାକୁ ମତେ।
ନା ନା ନା, ମୁଁ ଦେବିନି ମୋ କନ୍ୟାକୁ।
ଦେବୁନି? ଦେ, ଦେ କହୁଛି, ଦେ। ରେ କନ୍ୟା, ଏ ଦର୍ପଣ ଶିଳାରେ ମୁଁ ତତେ। ଏ କଣ, ଶିଳାରେ ପିଟିବା ଆଗରୁ ଏ କନ୍ୟା ଯେ ମୋ ହାତରୁ ଖସିଗଲା, କାହିଁ, କେଉଁଠି ସେ? କହ କହ, କିଏ ତୁ, କାହିଁକି ହସୁଛୁ?
ମୁଁ ବିଜୁଳି କନ୍ୟା, ତୁ ମତେ ସଂହାର କରିପାରିବୁନି କଂସ, ଏବେ ମରିବାକୁ ପ୍ରସ୍ତୁତ ହୁଅ, ତୋର ନିଧନର ସମୟ ଆସିଗଲା।
ମୋର ନିଧନ? ପୁଣି ଜଣେ କନ୍ୟା ହସ୍ତରେ?
ହସ ନାହିଁ କଂସ ହୋଇ ହରସ, ହେବ ଅଚିରେ ତୋହର ବିନାଶ, ତୁ ହି ନାଶ ଯିବୁ ଯାହା ହସ୍ତରେ, ସେ ତ ବଢୁ ଅଛି ଗୋପପୁରରେ, ସେ ଯେ ସ୍ୱୟଂ ନାରାୟଣ ତାଙ୍କ ବିଶ୍ୱରୂପ ଦର୍ଶନ, ସେ ଯେ ସ୍ୱୟଂ ନାରାୟଣ ତାଙ୍କ ବିଶ୍ୱରୂପ ଦର୍ଶନ, କରିବୁ ତୁ ଯେଉଁ ନିମିଷ, ମଞ୍ଚୁ ପଡ଼ି ନ ଯିବୁ ତୁ ହି ନାଶ, ଇଷ୍ଟ ସୁମରଣା କର ନୃପତି, ଘେନି ବିଜୁଳି କନ୍ୟାର ଭାରତୀ।
ଏ କଣ ହେଲା, ନିମିଷ ମାତ୍ରକେ ବିଜୁଳି କନ୍ୟା ଅନ୍ତର୍ଦ୍ଧାନ ହୋଇଗଲା। ତ୍ରିପୁର ବିଜୟୀ କଂସର ହୃଦୟରେ ଆଜି କାହିଁକି ସ୍ପନ୍ଦନ, କାହିଁକି ମୋର ହସ୍ତପଦ ଶିଥିଳ ହୋଇ ପଡ଼ିଲା? ମୋର ସଂହାରକର୍ତ୍ତା ଯଶୋଦା କୋଳରେ ପାଳିତ ହେଉଛି। କି ବିଡ଼ମ୍ବନା, ଭାଗ୍ୟର କି ବିଡ଼ମ୍ବନା!
ରାଣୀ ଯଶୋମତୀ,
କୁହ ସ୍ୱାମୀ।
ମନ୍ଦାକିନୀ ଠାରୁ ଶୁଣିଲି ଆମର କାଳେ ପୁତ୍ରରତ୍ନ ଲାଭ ହୋଇଛି।
ହଁ ସ୍ୱାମୀ, ଏଇ ଦେଖ ଦୋଳିରେ ଝୁଲୁଛି।
ଆହ, କି ସୁନ୍ଦର ଦିବ୍ୟ ଶିଶୁ! ସୁଠାମ ବଦନ, ସ୍ମିତ ହାସ୍ୟ ଅଧର ଯୁଗଳ, ଆଜି ମୋର ମହା ଆନନ୍ଦ ରାଣୀ। ଏତେ ବର୍ଷ ପରେ ପ୍ରଭୁ ନାରାୟଣ ମୋର କାତରୋକ୍ତି ଶ୍ରବଣ କରିଛନ୍ତି। ମୁଁ ଚାହୁଁଛି ରାଣୀ ଯଶୋମତୀ, ସମଗ୍ର ଗୋପପୁରରେ ମହୋତ୍ସବର ଆୟୋଜନ କରିବି। ଆବାଳ ବୃଦ୍ଧ ବନିତା ଆସି ମୋର ଏ ଦିବ୍ୟ ଶିଶୁ ପୁତ୍ରକୁ ବନ୍ଧାପନା କରିବେ। ଆଜି ମୋର ମହା ଆନନ୍ଦର ଦିନ ରାଣୀ, ଆଜି ମୋର ମହା ଆନନ୍ଦର ଦିନ।
ଖେଳୁଛି କୃଷ୍ଣ ଯଶୋଦା କୋଳେ, ଖେଳୁଛି କୃଷ୍ଣ ଯଶୋଦା କୋଳେ, ଗୋପପୁର ଶଙ୍ଖ ତୁରି ସବ ଦେଉ ଛୁଳେ। ଆହା ଯଶୋଦା କୋଳେ, ଖେଳୁଛି କୃଷ୍ଣ ଯଶୋଦା କୋଳେ, ଖେଳୁଛି କୃଷ୍ଣ ଯଶୋଦା କୋଳେ। ହସର ଝଲକ ପୁଣି ଖେଳୁଛି ଅଧରେ, ଆହା ଯଶୋଦା କୋଳେ,
ଖେଳୁଛି କୃଷ୍ଣ ଯଶୋଦା କୋଳେ, ଖେଳୁଛି କୃଷ୍ଣ ଯଶୋଦା କୋଳେ।